ମୋ ନାଁ ମିଲି ସାହୁ, ମେଫେୟାର ନଗର 16 ୱାର୍ଡରୁ କହୁଛି। ଆମ ୱାର୍ଡରେ ଆଜି ଗୋଟେ ମିଟିଂ ହେଇଥିଲା, ହ୍ୟାଣ୍ଡୱାଶ ମିଟିଂ ଗୋଟେ ହେଇଥିଲା। ତ ସେଠି ଆମେ କେମିତି କମ୍ ପାଣି ଖର୍ଚ୍ଚ କରିବୁ ସେଥିପାଇଁ ସେମାନେ ଆସିକି ମିଟିଂଟା କରିଥିଲେ। ସେ ବିଷୟରେ ଆମେ ସବୁ ଜାଣିଲୁ ବୁଝିଲୁ। ତ କେମିତି ଆମର ଆଗାମୀ ପିଢ଼ି କେମିତି ମାନେ ପାଣିକୁ ବଞ୍ଚେଇକି ରଖିବେ କି ଆଗାମୀ ପିଢ଼ି ପାଇଁ ଆମେ କେମିତି ପାଣି ଷ୍ଟକ୍ ରଖିପାରିବା ସେଥିପାଇଁ ବୋଲିକି ଆମର ଏଇ ହ୍ୟାଣ୍ଡୱାଶ ଏଇଟା ମିଟିଂଟା ହେଇଥିଲା। ଆମେ ଏଠି ବହୁତ କିଛି ଜାଣିବାକୁ ପାଇଲୁ, ଶିଖିବାକୁ ପାଇଲୁ। ତାପରେ ସେ ଗୋଟେ ଦେଇଛନ୍ତି ହାତ ଧୋଇବା ପାଇଁ ହ୍ୟାଣ୍ଡୱାଶ ଷ୍ଟାଣ୍ଡ ଗୋଟେ ଦେଇଛନ୍ତି। ସେଠି ଯେମିତି ଆମେ କମ୍ ପାଣିରେ ଗୋଟେ ଫ୍ୟାମିଲି, ଆମେ ଗୋଟେ ଲିଟର ପାଣିରେ ଗୋଟେ ଫ୍ୟାମିଲି କେମିତି ହାତ ଧୋଇ ପାରିବା, ପରିଷ୍କାର ରହିପାରିବା, ସେଇଟା ଆମେ ମିଟିଂଟା ଆଟେଣ୍ଡ କରିଥିଲୁ। ତ ଏଇଟା ଆମକୁ ଜାଣିକି ବହୁତ ଖୁସି ଲାଗିଲା, ଆମେ କିଛି ନୂଆ ଜିନିଷ ଶିଖିବା ପାଇଁ ପାଇଲୁ। ତ ଆମେ ଯେହେତୁ ଜାଣିପାରିଲୁ, ଆମ ପିଲାମାନଙ୍କୁ ଆମେ ସେଇ ଜିନିଷଟା ଜଣାଇବା ପାଇଁ ଚେଷ୍ଟା କରିବୁ।